ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ଆଜି ଶେଷ ସମନ୍ୱୟ କମିଟି ବୈଠକ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାରକେ ଥିବା ବୈଠକଟି ପ୍ରଶାସନିକ ସ୍ତରନ ହୋଇଥିବା ସବୁ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯିବା। ଆଜିର ବୈଠକଟି ରଥ ତିଆରିନୁ ମୂଲ କରିକି ନୀଳାଦ୍ରି ବିଜେତକ ରଥଯାତ୍ରା ନୀତିକାନ୍ତିକେ ଶୃଙ୍ଖଳିତ ଭାବେ କରିବା ଲାଗି ସମୀକ୍ଷା କରାଯିବା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ବାଗି ବିଷୟଟି ବିସ୍ତୃତ ଭାବେ ଆଲୋଚନା ହେବା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳକେ ଶୁଭାରମ୍ଭ କରିବେ। ଇତାର ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚଳାଚଳର ବି ଶୁଭାରମ୍ଭ ହେବା। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍କେ ଆଜି ମଧ୍ୟାହ୍ନ 12:30 ପୁରୀ ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବା ସହିତ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କେ ଉପରବେଲାର ବ୍ରହ୍ମପୁର ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବା। ଆଘନୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ହପ୍ତାହକ ଥରେ ତାରୁତୁରୁ 3 ଦିନ ଚାଲୁଥିଲା। ବାକି ଯାତ୍ରୀମାନଙ୍କର ଆବଶ୍ୟକତାକେ ନଜରଠି ରଖିକରି ରେଳବାଇ ତରଫ ଏହି ଟ୍ରେନ୍କେ ଫି ଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେନ୍ତା ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ପୁରୀନୁ ସବୁ ସୋମବାର, ଗୁରୁବାର, ଶନିବାର ଆଉ କୋରାପୁଟନୁ ସବୁ ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲ୍ବା। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଆଭାସୀ ଜରିଏ 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 34,87,00,000 ଟଙ୍କାର 494 ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥି 31 ପୌରାଞ୍ଚଳର 36,79,00,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା 344 ପ୍ରକଳ୍ପର ଲୋକାର୍ପଣ ହେବା। ସେନ୍ତା 19 ପୌରାଞ୍ଚଳନ 37,09,00,000 ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା 150 ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜ ହେବା। ଏହି ଅବସରରେ ସକାଳ ବେଲା ଭୁବନେଶ୍ୱର ସତ୍ସଙ୍ଗ ବିହାରନ ଥିବା ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତାରୁତୁରୁ ବେଲବୁଡ଼େ ଜୟଦେବ ଭବନଠାରେ ହେବାର୍କେ ଥିବା ଆଲୋଚନା ଚକ୍ରଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କର ସହିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 77 ନମ୍ଘର ବନ ମହୋତ୍ସବ ସପ୍ତାହ ଅବସରରେ ଦେବଗଡ଼ ବନଖଣ୍ଡ ତରଫ ଆୟୋଜିତ କାର୍ଯ୍ୟକ୍ରମଟି ଗଲାକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍। ମାର୍ ଲାଗି ଗଛ ଗୋଟେ ଆହ୍ୱାନ ଦେଇକରି ସେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଗଛ ଜଗାବାରଟାକେ ଗୋଟେ ଜନ ଆନ୍ଦୋଳନ କରବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ଗୋଟେ ସବୁଜ ରଥକେ ବିଲ୍ ଶୁଭାରମ୍ଭ କରିଥିଲେ। ଏହି ରଥ ଜଙ୍ଗଲ ଆଉ ପରିବେଶ ସୁରକ୍ଷା ବାର୍ତ୍ତାକେ ଘରେ ଘରେ ପହଞ୍ଚାବା। ବିଶ୍ୱ ଜୁନୋସିସ୍ ରୋଗ ନିରାକରଣ ଦିବସ ଆଜି ପାଳିତ ହେଉଛେ। ପଶୁ ଚାବାର୍ ଲାଗି ପ୍ରାକୃତିକ ଉପେଥି ସଂକ୍ରମିତ ହେଉଥିବା ରୋଗକେ ଜୁନୋସିସ୍ ରୋଗ କୁହାଯାଏସି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଭାରତନୁ 2030 ତକ ଜଳାନ୍ତକ ରୋଗକେ ମୂଲୁ ସଫା କରବାର୍କେ ପରାମର୍ଶ ଦେଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ହୋଇଥିବା ଲଘୁଚାପ ଅବପାତଥି ବଦଳିଛେ। ବାଲେଶ୍ୱରର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗେ 50 କିଲୋମିଟର ଦୂରେ ଅବପାତ ହୋଇଛେ। ଚାନ୍ଦବାଲିର ଉତ୍ତର ପୂର୍ବନୁ 60 କିଲୋମିଟର ଦୂରେ ଇଟା କେନ୍ଦ୍ରୀଭୂତ ହୋଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛେ। ଇତାର ପ୍ରଭାବଥି ଦକ୍ଷିଣ ପଶ୍ଚିମ ମୌସୁମୀ ଅୟତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରବଳନୁ ଅତି ପ୍ରବଳ ବର୍ଷା ଲାଗି ରହିଛେ। ଆଜି ବେଲବୁଡ଼ା ତକ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାନ ଅତିନୁ ଅତି ଜବର ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛେ। ସେନ୍ତା ବୌଦ୍ଧ, ଅନୁଗୁଳ, କନ୍ଧମାଳ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷାକେ ନେଇକରି କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛେ। ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛେ। ଗଲା ଜୁନ୍ ମାସ 1 ତାରିଖନୁ ଏପ୍ତକ ରାଜ୍ୟ 265.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକନୁ 4% ଅୟତ୍କା ଆଏ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ଲଗାତ ବର୍ଷା ଲାଗି ସମ୍ବଲପୁର ସହରର ଭିନ୍ ଭିନ୍ ଜାଗାନ ରାସ୍ତା ଉପରେ ପାଣି ଯାଉଥିବାର ବେଳେ ଘରମାନଙ୍କୁ ପାଣି ପଶିଛେ। ଆଇଜବିଲ୍ ବର୍ଷାକେ ନଜରଠି ରଖିକରି ସମ୍ବଲପୁର ମହାନଗର ନିଗମ ଆଉ ଧନକୋଡ଼ା ବ୍ଲକର ସବୁ ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯିବା ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସୂଚନା ଦେଇଛନ୍। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।